କହିବି
ମୁଁ ଅନୁସୟା ଜେନା କହୁଛି। ମୋର ଭତ୍ତା ହେଇପାରୁନି। ମୁଁ 10 ନମ୍ବର ୱାର୍ଡରୁ କହୁଛି। ଆଜିକି ହେଇଯିବ ବର୍ଷେ ହେଲା ଭତ୍ତା କଲୁଣି, ଭତ୍ତା କିଛି ଗୋଟେ ଫାଇନାଲ ହେଇପାରୁନି। ବହୁତ ଆମର ମନ ଦୁଃଖ। ଆପଣ ଟିକେ ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ମୋର ଟିକେ ଭତ୍ତା କରିଦିଅନ୍ତୁ। ଆଉ ତାପରେ ଆମର ପାଣିର ପ୍ରୋବ୍ଲେମ ଟିକେ ହଉଛି, ପାଣି ଟିକେ ସଫିସିଏଣ୍ଟ ଆସୁନି, ପାଣିର ବି ଅସୁବିଧା ହଉଛି।